ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପାପୀର
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব আপনার মতামত জনাইব আমার এই ঠিকার যোগাযোগ করতু আমার ঠিকনা আডভেন্টিস্ট মিডিয়া সেন্টার এসডিএ মিশন কম্পাউন্ড সালিসবুরি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্ত শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য
মোর ভাই মানে কে ভাগ দুই নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ମୋର ଭାଇମାନେ କିଏ ଭାଗ ଦୁଇ। ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛୁ, ତାହେଲେ ଚାଲନ୍ତୁ ଆମେ ଏହି ଆଲୋଚନାକୁ ଆଗକୁ ବଢ଼େଇବା, ଯେପରି ଯେଉଁମାନେ ତାଙ୍କ ବାକ୍ୟ ଦ୍ୱାରା ପ୍ରଭାବିତ ହୋଇଥିଲେ, ଯେଉଁମାନେ ତାଙ୍କୁ ଆନନ୍ଦରେ ଶୁଣିଥିଲେ କିନ୍ତୁ ପବିତ୍ର ଆତ୍ମାଙ୍କ ବାସସ୍ଥାନ ପାଇଁ ନିଜକୁ ସମର୍ପଣ ନ କରିଥିଲେ, ସେମାନଙ୍କୁ ଏକ ଚେତାବନୀ ଯୋଗ କଲେ। ଏହା କେବଳ ପ୍ରତିରୋଧ ଦ୍ୱାରା ନୁହେଁ, ବରଂ ଅବହେଳା ଦ୍ୱାରା ଆତ୍ମା ନଷ୍ଟ ହୋଇଯାଏ। ଯୀଶୁ କହିଲେ, ଯେତେବେଳେ ମଣିଷର ଅଶୁଚି ଆତ୍ମା ଚାଲିଯାଏ, ସେ ଶୁଖିଲା ସ୍ଥାନ ଦେଇ ଗଲାପରି ବିଶ୍ରାମ ଖୋଜେ, କିନ୍ତୁ ସେ ପାଇଲା ନାହିଁ। ତାପରେ ସେ ଆପଣା ମନକୁ କହିଲା ଯେ ମୁଁ କେଉଁଠାରୁ ବାହାରି ଆସିଲି, ମୋ ଘରକୁ ଫେରିଯିବି, ବା ସେହି ଘରକୁ ଫେରିଯିବି। ଆସ, ସେ ଖାଲି ପୋଛି ଓ ସଜ୍ଜିତ ହୋଇଥିବାର ଦେଖିଲେ। ତାପରେ ସେ ଯାଇ ନିଜ ଅପେକ୍ଷା ଅନ୍ୟ ସାତଟି ଆତ୍ମାକୁ ନେଇଗଲେ ଏବଂ ସେମାନେ ଭିତରକୁ ଯାଇ ସେଠାରେ ବାସ କଲେ। ବନ୍ଧୁ, ଖ୍ରୀଷ୍ଟଙ୍କ ସମୟରେ ଅନେକ ଥିଲେ ଯେପରି ଆଜି ବି ଅଛନ୍ତି, ସେମାନଙ୍କ ଉପରେ ସେହି ସମୟ ପାଇଁ ସୟତନାର ନିୟନ୍ତ୍ରଣ ଭାଙ୍ଗି ଯାଇଥିଲା। ପରମେଶ୍ୱରଙ୍କ ଅନୁଗ୍ରହ ମାଧ୍ୟମରେ ସେମାନେ ପରୀକ୍ଷା ଦୁଷ୍ଟାତ୍ମା ଉପରେ ଅନୁଷ୍ଠିତ କର୍ତ୍ତୃତ୍ୱ ଥିଲା ମୁକ୍ତ ଥିଲେ ପ୍ରାଣ ମାତ୍ର। ସେମାନେ ଈଶ୍ୱରଙ୍କ ପ୍ରେମରେ ଆନନ୍ଦ କଲେ, କିନ୍ତୁ ଏହି ଦୃଷ୍ଟାନ୍ତର ପଥର ଶ୍ରୋତାମାନେ ବା ଶ୍ରୋତାମାନଙ୍କ ପରି ସେମାନେ ତାଙ୍କ ପ୍ରେମରେ ରହିଲେ ନାହିଁ। ଖ୍ରୀଷ୍ଟ ହୃଦୟରେ ବାସ କରିବା ପାଇଁ ସେମାନେ ପ୍ରତିଦିନ ଈଶ୍ୱରଙ୍କ ନିକଟରେ ଆତ୍ମସମର୍ପଣ କଲେ ନାହିଁ ଏବଂ ଯେତେବେଳେ ମନ୍ଦ ଆତ୍ମା ଫେରି ଆସିଲା ଆଉ ଅନ୍ୟ ସାତ ଜଣ ଆତ୍ମା ନିଜ ଅପେକ୍ଷା ଅଧିକ ଦୁଷ୍ଟ ହେଲେ ସେମାନେ ମନ୍ଦ ଶକ୍ତି ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପ୍ରଧାନତ୍ୟ କଲେ। ଯେତେବେଳେ ଆତ୍ମା ନିଜର ବା ନିଜକୁ ଖ୍ରୀଷ୍ଟଙ୍କ ନିକଟରେ ସମର୍ପଣ କରେ ଏକ ନୂତନ ଶକ୍ତି ନୂତନ ହୃଦୟର ଅଧିକାର କରିଥାଏ, ଏକ ପରିବର୍ତ୍ତନ କରାଯାଇଥାଏ ଯାହା ମଣିଷ ନିଜ ପାଇଁ କେବେ ବି କରିପାରିବ ନାହିଁ। ଏହା ଏକ ଅଲୌକିକ କାର୍ଯ୍ୟ ମାନବ ପ୍ରକୃତିରେ ଏକ ଅଲୌକିକ ଉପଦାନ ଆଣିଥାଏ। ଖ୍ରୀଷ୍ଟଙ୍କ ନିକଟରେ ସମର୍ପିତ ଆତ୍ମା ତାଙ୍କର ନିଜର ଦୁର୍ଗ ହୋଇଯାଏ ଯାହାକୁ ସେ ଏକ ବିଦ୍ରୋହୀ ଦୁନିଆରେ ଧରି ରଖନ୍ତି ଏବଂ ସେ ଇଚ୍ଛା କରନ୍ତି ଯେ ଏଥିରେ କେବଳ କୌଣସି କର୍ତ୍ତୃପକ୍ଷ ଜାଣିପାରିବେ ନାହିଁ। ଏହିପରି ଏକ ଆତ୍ମା ସ୍ୱର୍ଗୀୟ ସଂସ୍ଥା ଦ୍ୱାରା ଧାରଣ କରି ସୟତନର ଆକ୍ରମଣରେ ଅସମ୍ଭବ ଅଟେ, କିନ୍ତୁ ଯେପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣରେ ନିଜକୁ କିନ୍ତୁ ଯେପର୍ଯ୍ୟନ୍ତ ଆତ୍ମା ଖ୍ରୀଷ୍ଟଙ୍କ ନିୟନ୍ତ୍ରଣରେ ନିଜକୁ ସମର୍ପଣ କରୁନାହୁଁ ଆମେ ଦୁଷ୍ଟଙ୍କ ଦ୍ୱାରା ପ୍ରାଧାନ୍ୟତ୍ୱ ବିସ୍ତାର କରିବୁ। ଦୁନିଆର ସର୍ବୋଚ୍ଚତା ପାଇଁ ପ୍ରତିଦ୍ୱନ୍ଦ୍ୱିତ କରୁଥିବା ଦୁଇଟି ମହାନ ଶକ୍ତି ମଧ୍ୟରୁ ଆମେ ନିଶ୍ଚିତ ଭାବରେ ଏକ ବା ଅନ୍ୟ ନିୟନ୍ତ୍ରଣରେ ରହିବା ଆବଶ୍ୟକ। ସୁଚିନ୍ତିତ ଭାବରେ ଅନ୍ଧକାରର ରାଜ୍ୟର ସେବା ବାଛିବା ଆମ ପାଇଁ ଆବଶ୍ୟକ ନୁହେଁ। ଆମକୁ କେବଳ ଆଲୋକର ରାଜ୍ୟ ସହିତ ସହଯୋଗ କରିବାକୁ ଅବହେଳା କରିବାକୁ ପଡ଼ିବ। ଯଦି ଆମେ ସ୍ୱର୍ଗୀୟ ପ୍ରତିନିଧିତ୍ୱ ସହିତ ସହଯୋଗ କରୁନାହୁଁ, ସୟତାନ ହୃଦୟର ଅଧିକାର କରିବ ଏବଂ ଏହାର ବା ଏହାକୁ ତାଙ୍କର ସ୍ଥାୟୀ ସ୍ଥାନ କରିବ। ମନ୍ଦ ବିରୁଦ୍ଧରେ ଏକମାତ୍ର ପ୍ରତିରକ୍ଷା ହେଉଛି ଖ୍ରୀଷ୍ଟଙ୍କ ଧାର୍ମିକତା ଉପରେ ବିଶ୍ୱାସ ଦ୍ୱାରା ହୃଦୟରେ ବାସ କରିବ। ଯେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ସହିତ ଅତ୍ୟନ୍ତ ସଂଯୁକ୍ତ ହୋଇନଥାଉ, ଆମେ ଆତ୍ମାପ୍ରେମ ଆତ୍ମାସନ୍ତୋଷ ଏବଂ ପାପର ପ୍ରଲୋଭନର ଅନଧିକୃତ ପ୍ରଭାବକୁ କଦାପି ପ୍ରତିରୋଧ କରିପାରିବୁ ନାହିଁ। ଆମେ ଅନେକ ଖରାପ ଅଭ୍ୟାସ ଛାଡ଼ି ପାରିବା। ଯେଉଁ ସମୟ ପାଇଁ ଆମେ ସୟତାନ ସହିତ ସହଭାଗୀ ହୋଇପାରିବା, କିନ୍ତୁ ଈଶ୍ୱରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ବିନା ମହତ୍ତ୍ୱରେ ତାଙ୍କ ନିକଟରେ ନିଜ ସମର୍ପଣ କରି ଆମେ ପରାଜିତ ହେବା। ଖ୍ରୀଷ୍ଟଙ୍କ ସହିତ ବ୍ୟକ୍ତିଗତ ପରିଚୟ ଏବଂ ନିରନ୍ତର ଯୋଗାଯୋଗ ବିନା ଆମେ ଶତ୍ରୁର ଦୟାରେ ଅଛୁ ଏବଂ ଶେଷରେ ତାଙ୍କର ଆଦେଶ କରିବୁ। ଯଦି ଆମେ ସ୍ୱର୍ଗୀୟ ପ୍ରତିନିଧିତ୍ୱ ସହିତ ସହଯୋଗ କରୁନାହୁଁ, ସୟତାନ ହୃଦୟର ଅଧିକାର କରିବ ଏବଂ ଏହାକୁ ତାଙ୍କର ସ୍ଥାୟୀ ସ୍ଥାନ କରିବ। ମନ୍ଦ ବିରୁଦ୍ଧରେ ଏକମାତ୍ର ରକ୍ଷା ହେଉଛି ଖ୍ରୀଷ୍ଟଙ୍କ ଧାର୍ମିକତା ଉପରେ ବିଶ୍ୱାସ ଦ୍ୱାରା ହୃଦୟରେ ବାସ କରିବା। ବନ୍ଧୁ, ଯେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ସହିତ ଅତ୍ୟନ୍ତ ସଂଯୁକ୍ତ ହୋଇନାହୁଁ, ଆମେ ଆତ୍ମପ୍ରେମ, ଆତ୍ମସନ୍ତୋଷ ଏବଂ ପାପର ପ୍ରଲୋଭନର ଅନଧିକୃତ ପ୍ରଭାବକୁ କଦାପି ପ୍ରତିରୋଧ କରିପାରିବୁ ନାହିଁ। ଆମେ ଅନେକ ଖରାପ ଅଭ୍ୟାସ ଛାଡ଼ିବାକୁ ପଡ଼ିବ ଯେଉଁ ସମୟ ପାଇଁ ଆମେ ଶୈତାନ ସହିତ ସହଭାଗୀ ହୋଇପାରିବା, କିନ୍ତୁ ଈଶ୍ୱରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୁକ୍ତ ବିନା ମହତ୍ତରେ ତାଙ୍କ ନିକଟରେ ନିଜକୁ ସମର୍ପଣ କରି ଆମେ ପରାଜିତ ହେବା। ଖ୍ରୀଷ୍ଟଙ୍କ ସହିତ ବ୍ୟକ୍ତିଗତ ପରିଚୟ ଏବଂ ନିରନ୍ତରର ଯୋଗାଯୋଗ ବିନା ଆମେ ଶତ୍ରୁର ଦୟାରେ ଅଛୁ ଏବଂ ଶେଷରେ ତାଙ୍କର ଆଦେଶ ପାଳନ କରୁଛୁ। ଯଦି ଆମେ ସ୍ୱର୍ଗୀୟ ପ୍ରତିନିଧି ସହିତ ସହଯୋଗ କରୁନାହୁଁ, ଶୈତାନର ହୃଦୟର ଅଧିକାରୀ କରିବ ଏବଂ ଏହାକୁ ତାଙ୍କର ସ୍ଥାୟୀ ସ୍ଥାନ କରିବ, ଆଉ ସ୍ଥାୟୀ ଆମଠାରେ ସେ ବାସ କରିବ। ମନ୍ଦ ବିରୁଦ୍ଧରେ ଏକମାତ୍ର ପ୍ରତିରକ୍ଷା ହେଉଛି, ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କ ଧାର୍ମିକତା ଉପରେ ବିଶ୍ୱାସ କରିବା, ଖ୍ରୀଷ୍ଟଙ୍କ ଧାର୍ମିକ ଉପରେ ନିର୍ଭର ରଖିବା। ଯେପର୍ଯ୍ୟନ୍ତ ଆମେ ତାହା ନ କରିବା, ଶୈତାନ ଆମ ହୃଦୟରେ ସ୍ଥିରସ୍ଥାୟୀ ରହିବା ପାଇଁ ଚେଷ୍ଟା କରିବ। ଈଶ୍ୱରଙ୍କ ସହିତ ଅତ୍ୟନ୍ତ ସଂଯୁକ୍ତ ହୋଇନଥାଉ, ଆମେ ଆତ୍ମପ୍ରେମ, ଆମେ ଆତ୍ମସନ୍ତୋଷ ଏବଂ ପାପର ପ୍ରଲୋଭନର ପ୍ରଭାବକୁ କଦାପି ପ୍ରତିରୋଧ କରିପାରିବା ନାହିଁ। ଆମେ ଅନେକ ଖରାପ ଅଭ୍ୟାସ ଛାଡ଼ିପାରିବା ନାହିଁ ଯେଉଁ ସମୟ ପାଇଁ ଆମେ ଶୈତାନ ସହିତ ବା ଯେତେ ପର୍ଯ୍ୟନ୍ତ ଆମେ ଶୈତାନ ସହିତ ସହଯୋଗୀ କରୁଛୁ। ଯଦି ବା କିନ୍ତୁ ଈଶ୍ୱରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବା ସଂଯୋଗ ଛାଡ଼ି ଦେଉଛୁ, ସେହି ମତରେ ଆମେ ଶୈତାନର ପ୍ରଲୋଭନରେ ନିଜକୁ ସଂଯୁକ୍ତ କରୁଛୁ। ବନ୍ଧୁ, ସଦାପ୍ରଭୁ ପରମେଶ୍ୱର ଯେ ଶୈତାନକୁ ହରାଇଥିଲେ, ଶୈତାନ ହସ୍ତରୁ ସେ ଜୟ ହୋଇଥିଲେ। ବନ୍ଧୁ, ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରିବା। ଯେତେ ପର୍ଯ୍ୟନ୍ତ ଆମେ ତାଙ୍କ ସମର୍ପଣରେ ଅଛୁ, ସେହି ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ସୁରକ୍ଷାରେ ରଖିବେ। ଯେପରି ଆମେ ପବିତ୍ର ଶାସ୍ତ୍ର ବାଇବଲରେ ପାଉଅଛୁ, ମାଥ୍ୟୁ 4 ପର୍ବରେ, ଯେବେ ଯୀଶୁଖ୍ରୀଷ୍ଟ 40 ଦିନ 40 ରାତି ବିନା ଆହାରରେ ଉପବାସ କଲେ, ଆଉ 40 ଦିନ 40 ରାତି ଶେଷ ପରେ ଯେବେ ଶୈତାନ ଆସି ଯୀଶୁଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ପାଇଁ ଚେଷ୍ଟା କଲେ, ଆମେ ଜାଣିଛୁ ଯୀଶୁଖ୍ରୀଷ୍ଟ କେତେ ଉତ୍ତମ ରୂପେ ତାହାଙ୍କ ପ୍ରଲୋଭନରୁ, ସେହି ଶୈତାନର ପ୍ରଲୋଭନର କଥାକୁ ଉତ୍ତର ଦେଲେ। ସେ କହିଲେ, ମନୁଷ୍ୟ ରୋଟିରେ ବାସ ବା ରୋଟି ଦ୍ୱାରା ବଞ୍ଚିପାରିବ ନାହିଁ, ମାତ୍ର ସଦାପ୍ରଭୁଙ୍କ ପ୍ରତ୍ୟେକ ବାକ୍ୟ ଦ୍ୱାରା ସେ ବଞ୍ଚିପାରିବେ। ହଁ, ପ୍ରିୟ ଶ୍ରୋତା, ପବିତ୍ର ଶାସ୍ତ୍ର ବାଇବଲ ହେଉଛି ଈଶ୍ୱରଙ୍କ ବାକ୍ୟ, ଯାହା ଈଶ୍ୱର କହିଛନ୍ତି ଆମମାନଙ୍କ ପାଇଁ। ସେହି ବାକ୍ୟମାନଙ୍କୁ ଶକ୍ତି ପ୍ରଦାନ କରେ, ସେହି ବାକ୍ୟମାନଙ୍କୁ ସତ୍ୟ ପଥରେ କଢ଼ାଇ ନିଏ, ସେହି ବାକ୍ୟମାନଙ୍କୁ ଜୀବନ ବିଷୟରେ କୁହେ, ସେହି ବାକ୍ୟମାନଙ୍କୁ ସେହି ଅନନ୍ତ ଜୀବନ ବିଷୟରେ ଆମମାନଙ୍କୁ କଢ଼ାଇ ନିଏ। ଯେହେତୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ ଯେପରି ମନୁଷ୍ୟ ସେହି ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବ, ମନୁଷ୍ୟ ଯେପରି ଶୈତାନର ପ୍ରଲୋଭନରେ ନଥାଇ ଖ୍ରୀଷ୍ଟଙ୍କ ବାକ୍ୟ ଅନୁସାରେ ନିଜକୁ ପରିଚାଳନା କରିପାରିବ। ଯୀଶୁଖ୍ରୀଷ୍ଟ ଜୀବନଙ୍କ ଯୀଶୁଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ଆମେ ଜାଣିପାରିବା ଯେ ତାହାଙ୍କ ସାଂସାରିକ ଜୀବନରେ ଯେବେ ଯୀଶୁଖ୍ରୀଷ୍ଟ ଏହି ଜଗତରେ ବାସ କରୁଥିଲେ ପିତାଙ୍କ ଉପରେ ସେ ନିର୍ଭର କରିଥିଲେ। ପବିତ୍ର ଶାସ୍ତ୍ର ବାଇବଲ କୁହେ ପ୍ରତ୍ୟାକାଳରେ ସେ ଉଠି ପିତାଙ୍କ ସମ୍ପର୍କରେ ପ୍ରାର୍ଥନା କରୁଥିଲେ। ହଁ ପ୍ରିୟ ଶ୍ରୋତା, ଯଦି ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିଜକୁ ସମର୍ପଣ କରି ତାଙ୍କଠାରେ ଯଦି ଆମେ ପ୍ରାର୍ଥନା କରିବା ପ୍ରତ୍ୟାକାଳ, ସନ୍ଧ୍ୟାକାଳ, ମଧ୍ୟାହ୍ନକାଳ, ଆଉ ନିଜକୁ ଯଦି ସମର୍ପଣ କରିଦେବା, ତାହେଲେ ସଦାପ୍ରଭୁ ପରମେଶ୍ୱର ଶୈତାନର ପ୍ରଲୋଭନରୁ ଆମମାନଙ୍କୁ ଦୂରେଇ ରଖିବ, ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କରିବ, ଯେପରି ଆମେ ଶୈତାନ ସହିତ ଭଲ ଭାବରେ ଲଢ଼ି ପାରିବା ଆଉ ବିଜୟୀ ପାରିବା। ବନ୍ଧୁ, ଆମେ ଯେତେ ପର୍ଯ୍ୟନ୍ତ ସେହି ଯୀଶୁଖ୍ରୀଷ୍ଟଙ୍କ ସହ ଜଡ଼ିତ ରହିବା, ଆମମାନଙ୍କୁ ସନ୍ତୋଷ, ଆମମାନଙ୍କୁ ଆନନ୍ଦ, ଆମମାନଙ୍କୁ ଶତ୍ରୁ ଶୈତାନ ହସ୍ତରୁ ଦୂରେଇ ହେବା ପାଇଁ ସାହାଯ୍ୟ କରିବ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ପରମେଶ୍ୱର, ହେ ସୃଷ୍ଟିକର୍ତ୍ତା, ହେ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଆମମାନଙ୍କୁ ଶୁଣେଇଲେ, ତୁମ ସେହି ପବିତ୍ର ଶାସ୍ତ୍ର ବିଷୟରେ ଆମମାନଙ୍କୁ ବୁଝେଇଲେ, ହେ ପରମେଶ୍ୱର ଆମମାନଙ୍କୁ ଶକ୍ତି ପ୍ରଦାନ କର, ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ଭରାଇ ଦିଅ, ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରି ଶୈତାନର ପ୍ରଲୋଭନରୁ ଆମେ ଦୂରେଇ ହୋଇପାରିବୁ, ଶୈତାନର ଷଡ଼ଯନ୍ତ୍ରରୁ ଆମମାନେ ଉଦ୍ଧାର ହୋଇପାରିବୁ। ପ୍ରଭୁ, ଆମେ ପାପି ହେଲେ ହେ ଆମମାନଙ୍କୁ ଏତେ ପ୍ରେମ କଲ, ଆଉ ଆମ ପାପ ସବୁ ତୁମ ସେହି କୃଶରେ ଟଙ୍ଗେଇ ଦେଲ, ଆଉ ଆମ ପାଇଁ ତୁମେ ମୃତ୍ୟୁବରଣ କଲ। ଆମ ପାପ ସବୁ କ୍ଷମା କର, ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆକ୍ରମଣ କରି ଚାଲିଛି, ହେ ପରମେଶ୍ୱର, ତୁମ୍ଭେ ଆମର ସୃଷ୍ଟିକର୍ତ୍ତା, ଏହି କରୋନାରୁ ଆମମାନଙ୍କୁ ସୁରକ୍ଷାରେ ରଖ, ଶାନ୍ତିରେ ଆନନ୍ଦରେ ରହିବା ପାଇଁ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସାହାଯ୍ୟ କର। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ଶୁଣି ଗ୍ରହଣ କର। ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।